ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଦେଶେ ଶାନ୍ତି ଶୃଙ୍ଖଳାଥି ଭୋଟ୍ ଶେଷ ହୋଇଛି। ଅଷ୍ଟାଦଶ ଲୋକସଭା ଲାଗି ମୋଟ ସାତଟା କେପେ ସାଧାରଣ ନିର୍ବାଚନ ହୋଇଥିଲା। ଲୋକସଭା ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଆର୍ ସିକ୍କିମ୍ ବିଧାନସଭା ଲାଗି ଏକାସାଙ୍ଗେ ଭୋଟ୍ ହୋଇଛି। ଗଲାକାଲ ଶେଷ କ୍ଷେପେ ରାଇଜେ ରାତି ତକ 70.67% ମତଦାନ ହୋଇଛି। ସଂସଦୀୟ କ୍ଷେତ୍ରମାନଙ୍କ ଭିତରୁ ବାଲେଶ୍ୱରନୁ 70.41%, ଭଦ୍ରକନୁ 70.34%, ଜଗତସିଂହପୁରନୁ 73.06%, ଯାଜପୁରନୁ 67.91%, କେନ୍ଦ୍ରାପଡ଼ାନୁ 68.64%, ମୟୂରଭଞ୍ଜନୁ 73.81% ମତଦାନ ହୋଇଛି। ସେନ୍ତା 42ଟା ବିଧାନସଭା ଆସନ ଲାଗି ହୋଇଥିବା ଭର୍ତ୍ତି ବାଙ୍ଗିରିପୋଷିନୁ ସବୁନୁ ଅଏତକା 70.52% ଭୋଟ୍ ହୋଇଥିବାର ନିର୍ବାଚନ ଆୟୋଗଙ୍କ ତରଫ ସୂଚନା ମିଳିଛି। ସେଆଡ଼େ ଦେଶେ ଓଡ଼ିଶା ସହିତ ସାତଟା ରାଜ୍ୟ ଆର୍ ଗୋଟେ କେନ୍ଦ୍ରଶାସିତ ଅଞ୍ଚଳନୁ ହୋଇଥିବା ନିର୍ବାଚନଟି ରାତି ତକ 62.36% ମତଦାନ ହୋଇଛି। ଏତାର ଭିତରେ ପଶ୍ଚିମବଙ୍ଗନ ସବୁନୁ ଏତକା 73.79% ମତଦାନ ହୋଇଥିବାର ସୂଚନା ମିଳିଛି। ଦେଶର ଖୋବ୍ ଇଲାକାନୁ ଜବର ଗରମ ସାଙ୍ଗେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାର ବେଳେ ଲୋକମାନଙ୍କର ମୃତ୍ୟୁ ଖବରଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍। ସେଆଡ଼େ ରାଇଜେ ଗଲାକାଲି ତକ 96 ଜଣଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବାର ବେଳେ 9 ଜଣଙ୍କର ଝାଉଁ ମାରବାନୁ ଜୀବନ ଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି। ଇତାର ଛଡ଼ା 6 ଜଣଙ୍କର ମୃତ୍ୟୁ ଝାଉଁଥି ନାଇଁ ହୋଇଥିବାର ବେଳେ ବାକି 81 ଜଣଙ୍କର ମୃତ୍ୟୁ ବାବଦ ତଦନ୍ତ ଚାଲିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଭିନ୍ ଭିନ୍ ଜିଲ୍ଲାପାଳମାନଙ୍କ ସାଙ୍ଗେ ସ୍ଥିତିର ସମୀକ୍ଷା କରିଛନ୍। ସମୀକ୍ଷା କରିବାର ସଙ୍ଗେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସତର୍କତା ନିୟମାବଳୀ ପାଳନ ଉପରେ ଜୋର ଦେଇଛନ୍। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫ ସ୍ଥିତି ଉପରେ ଦିନରାତି ନଜର ରଖାଯାଇଛି। ଅସ୍ୱାଭାବିକ ମୃତ୍ୟୁର କାରଣ ଜାଣିବାରକେ ରାଜସ୍ୱ ଆର୍ ସ୍ୱାସ୍ଥ୍ୟ ଅଧିକାରୀମାନେ ମିଳିତ ଭାବେ ତଦନ୍ତ କରିବାକେ ନିର୍ଦ୍ଦେଶ ଦିଆଯାଇଛି। ଲୋକେ ଦିନର 10-11 ବଜୁ ଉପରବେଳାର 3 ବଜା ତ ଖୁବ୍ ଦରକାର ନାଇଁଥିଲେ ବାହାରକେ ନାଇଁ ବାହାରବାରକେ କୁହାଯାଇଛି। ଖୁବ୍ ଦରକାର ଥିଲେ ସାଙ୍ଗେ ଛତା, ପାନ୍ ବୋତଲ ଆର୍ ଉଦା ଅଙ୍ଗଛି ଧରିକିରି ଯିବାରକେ ରାଜ୍ୟ ସରକାରଙ୍କ ତରଫ ଅନୁରୋଧ କରାଯାଇଛି। ରାଜ୍ୟ ଚଳିତ 2024-25 ଶିକ୍ଷାବର୍ଷରେ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଆର୍ ଉପଶାସ୍ତ୍ରୀ ବିଭାଗର 11 କ୍ଲାସ୍ ନାଁ ଲେଖା ଆବେଦନ ପ୍ରକ୍ରିୟା ଆଇବା 6 ତାରିଖନୁ ମୂଲ ହେବା। 10 କ୍ଲାସ୍ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ www.samsodisha.gov.in ଜରିଆଥି ନାଁ ଲେଖାବାରକେ ଦରଖାସ୍ତ କରିପାରିବେ। ଏ ବାବଦେ ଅଧିକା ସୂଚନା ସାମ୍ସ ପୋର୍ଟାଲନୁ ମିଳିପାରବା, ନାହେଲେ ହେଲ୍ପଲାଇନ୍ ନମ୍ଘର 1-55-335 और 1-800-345-6770 के डायल कले भी सूचना मिली पार्बा। ओडिशा लोकसेवा आयोग ओपीएससी परिचालित ओडिशा न्यायिक सेवा ओजेएस 2023 प्रिलिमिनारी परीक्षा आएगा 22 तारीख दिन होगा। इस बाबदे ओपीएससी तरफ गोटे विज्ञप्ति बाहरी सूचना अनुसार आघन यह परीक्षा जून 23 तारीख हेबारे धारी ପରୀକ୍ଷାର ସମୟ ଭିଲ୍ ବଦଲା ଯାଇଛି। ସକାଳର 10 ବଜେ ବଦଲା ଉପରବେଳାର 3 ବଜେନୁ ପରୀକ୍ଷା ହେବା। ପରୀକ୍ଷା ସମୟ 1.5 ଘଣ୍ଟା ଧାରି ଯାଇଥିବା ବେଳେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀମାନଙ୍କୁ ଏତକା 30 ମିନିଟ୍ ସମୟ ଦିଆଯିବା। ରାଜ୍ୟର 5ଟା ଜୋନ୍ର ପରୀକ୍ଷା କେନ୍ଦ୍ରମାନଙ୍କୁ ପରୀକ୍ଷା ହେବା। ଖୁବ୍ ଜଲ୍ଦି ପରୀକ୍ଷା କେନ୍ଦ୍ର ତାଲିକା ବାହାରବା ବୋଲିକରି ଓପିଏସ୍ସି ତରଫ କୁହାଯାଇଛି। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ବିଇଡି ପାଠ୍ୟକ୍ରମଥି ନାଁ ଲେଖାବାର ଲାଗି ଅନ୍ଲାଇନ୍ ଦରଖାସ୍ତ ତାରିଖ ଏବା 7 ତାରିଖ ତକ ବଢ଼ାଯାଇଛି ବୋଲି ଜାତୀୟ ଶିକ୍ଷକ ଅନୁସନ୍ଧାନ ଆର୍ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏନ୍ସିଇଆର୍ଟି ତରଫ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଏହି ଦରଖାସ୍ତ ତାରିଖ ଆଘନୁ ମେ 31 ତାରିଖ ଧାରି ହୋଇଥିଲା। ଆଗ୍ରହୀ ଛାତ୍ରଛାତ୍ରୀମାନେ ଏନ୍ସିଇଆର୍ଟିର ୱେବ୍ସାଇଟ୍ www.cee.ncert.gov.in ଆର୍ ହେଲ୍ପଲାଇନ୍ ନମ୍ଘର 8-2-8-0-3-3-7-1-8-9 ଆର୍ 8-2-8-0-3-3-7-1-9-0 ଅଧିକା ସୂଚନା ପାଇପାରିବେ। ରାଜ୍ୟର ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫ ବିଭାଗର ବରିଷ୍ଠ ଅଧିକାରୀ ଆର୍ କର୍ମଚାରୀମାନଙ୍କର 2 ଦିନିଆ କର୍ମଶାଳା ହୋଇଯାଇଛି। କର୍ମଶାଳାତି ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଅଶ୍ୱଥୀ ଏସ୍ ରାଜ୍ୟର ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ମାନ ବଢ଼ାବାର ଉପରେ ଜୋର୍ ଦେଇଥିଲେ। କର୍ମଶାଳାଥି ଆଇଆଇଏମ୍ କୋଲକାତାର ପ୍ରଫେସର ସୁରେନ୍ ସିଷ୍ଟା ଆର୍ ହରିୟାଣା ସ୍କୁଲ୍ ଅଫ୍ ବିଜ୍ନେସ୍ ମ୍ୟାନେଜ୍ମେଣ୍ଟର ପ୍ରଫେସର ସୁନିତା ରାଣୀ ପ୍ରଶିକ୍ଷଣ ଦେଇଥିବାର ବେଳେ ବିଦ୍ୟାଳୟର ଗଣଶିକ୍ଷା ବିଭାଗର 120 ଅଏତକା ବରିଷ୍ଠ ଅଧିକାରୀ ଆର୍ କର୍ମଚାରୀ ଯୋଗ ଦେଇଥିଲେ। ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାର ବେଳେ ଆୟବା କାଲତକ, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଆର୍ ନୂଆପଡ଼ା ଜିଲ୍ଲାର ଗୋଟିଏ ଯୋଡ଼ି ଜାଗାରୁ ଜବର ଖରା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ କରାଯାଇଛି। ଗଲାକାଲି ସଞ୍ଜବେଳେ ସମ୍ବଲପୁର ଆର୍ ବରଗଡ଼ ଜିଲ୍ଲାରୁ ଭିନ୍ ଭିନ୍ ଜାଗାରୁ ଧୁକା ଗର୍ଡ଼ି ସାଙ୍ଗେ ବର୍ଷା ହୋଇଥିବାରୁ ଲୋକେ ଗରମରୁ ଟିକେ ଆଶ୍ୱସ୍ତି ପାଇଛନ୍। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।